ମୁଁ ରଞ୍ଜିତ କୁମାର ସ୍ୱାଇଁ। ମୁଁ ହେଉଛି 8 ନମ୍ବର ୱାର୍ଡର ସାନିଟାରୀ ଇନ୍ସପେକ୍ଟର। ଆଉ ଆଜି ଯୋଉ ସାଇନ୍ ବୋର୍ଡ ଆମର ଇନାଗ୍ରେସନ ହେଲା, ସେଥିପାଇଁ ମୁଁ ଧନ୍ୟବାଦ ଦଉଛି ସିଫାୟାରଙ୍କୁ। ଆଉ ଏହାଦ୍ୱାରା କିଛି ଲୋକମାନେ ଉପକୃତ ହେବେ, ଯୋଉ ଆମର ଯେମିତି ହେଲା କି ଯୋଉ ଭିନ୍ନକ୍ଷମ ମାନେ କେତେ ଅଛନ୍ତି ଆମ ୱାର୍ଡରେ, ତାପରେ ଯୋଉମାନଙ୍କର ପାଇଖାନା ଅଛି ସେମାନେ ଟାଙ୍କି ସଫା କରିବା ପାଇଁ ନମ୍ବର ଏଣେ ତେଣେ ଖୋଜୁଥିଲେ, ଯେ ପାଉନଥିଲେ, ସଫା କରିପାରୁନଥିଲେ, ତାଦ୍ୱାରା ମଧ୍ୟ ଏଇ ଯୋଉ ଆମର କ୍ୟୁଆର କୋଡ ଲଗାଗଲା, ତାଦ୍ୱାରା ମଧ୍ୟ ଲୋକମାନେ ଜାଣିଲେ ଏବଂ ବହୁତ ଉପକୃତ ମଧ୍ୟ ହେବେ। ଧନ୍ୟବାଦ।